ପୌରାଣିକ ଗୀତିନାଟ୍ୟ ମହାସତୀ ସାବିତ୍ରୀ, ସଙ୍ଗୀତ ପୀତାମ୍ବର ମଲ୍ଲିକ, ଶଶିଶେଖର ମିଶ୍ର, ରଚନା ଓ ନିର୍ଦ୍ଦେଶନା ଦିଲ୍ଲୀପ ବଳବନ୍ତ ରାୟ, ବ୍ୟବସ୍ଥାପନା ଶରତ ଚନ୍ଦ୍ର ପରିଡ଼ା। ଗୀତିନାଟ୍ୟ ମହାସତୀ ସାବିତ୍ରୀ, ମହାସତୀ ସାବିତ୍ରୀ। ବିରସ କିମ୍ ପାଇଁ ରାଣୀ, ବିମର୍ଶ ଦିଶୁଛି ତବ ଶ୍ରୀମୁଖ ମଣ୍ଡଳ, କି ବିଷାଦ ରାହୁ ଆସି ଗ୍ରାସୀ ଅଛି ମହାରାଜା ଅଶ୍ୱପତି ରାଣୀ ହଂସପୁରେ। କୁହ କୁହ ପ୍ରାଣପ୍ରିୟା, ସଂଶୟ ମୋଚନ କର, ନ କରି ବିଳମ୍ବ।
ସ୍ୱାମୀ, ତୁମେ ମୋର ପରମ ଆରାଧ୍ୟ, ତୁମେ କି ନ ଜାଣ ମୋର ଅନ୍ତର ବେଦନା। ସନ୍ତାନ ଲଭିବା ଆସେ କରିଛି ମୁଁ କେତେ ପୂଜା କେତେ ଅରଚନା, କିନ୍ତୁ ପ୍ରିୟ, ନିଷ୍ଫଳ ପ୍ରୟାସ ସବୁ ନିଷ୍ଫଳ କାମନା, ବିମୁଖ ମୋ ପାଇଁ ଆଜି ସର୍ବଦେବ ଦେବୀ।
ପ୍ରିୟ, ଅଦୃଷ୍ଟ ହସ୍ତରେ ବନ୍ଧା ଭାଗ୍ୟ ଡୋରି, ଆନ ନୁହେଁ କପାଳ ଲିଖନ।
ପ୍ରାଣ ସହି କାହିଁ ପାଇଲୁ ଅଛବି ଆଗୋ, ପ୍ରାଣ ସହି କାହିଁ ପାଇଲୁ ଅଛବି। ବିଧିର ଯାହା ଲିଖନ କରିପାରେ କିଏ ଆନ, ବିଧିର ଯାହା ଲିଖନ କରିପାରେ କିଏ ଆନ। ଅଦୃଷ୍ଟ ଭାଗ୍ୟ ଡରିରେ ବନ୍ଧାଏ ଜଗତ ଜନ, ପ୍ରାଣ ସହି କାହିଁ ପାଇଁ ଇନ୍ଦୁ ଅଛବି।
ପ୍ରିୟତମ, ମୋ ମନ ଉଦ୍ୟାନେ ଯେଉଁ ଅସ୍ଫୁଟ କଳିକା ଝଡ଼ିଯିବ କିବା ତାହା ପ୍ରସ୍ଫୁଟିତ ପୂର୍ବ।
ନା ନା ପାଟ ମହାଦେବୀ, ମଙ୍ଗଳମୟ ପ୍ରଭୁଙ୍କର ଅପାର କରୁଣା, ଅକରଣ ଲୀଳା ଯାର ସେହି ଲୀଳାମୟ, ତାଙ୍କରି ଆସିସେ ମୁଁ ଲଭିବି ପିତାର ଗୌରବ, ତୁମେ ବି ଶୁଣିବ ସେଇ କମନୀୟ ମାମା ଡାକ।
ସତ୍ୟ ଯଦି ହୁଏ ତବ ମୁଖ ସ୍ଫୁରିଲା ବଚନ, ତେବେ ମୁଁ ନିଶ୍ଚୟ ଲକ୍ଷେଶ୍ୱର ପଦ୍ମ ନେଇ ଅରପିବି ବିଷ୍ଣୁ ଶ୍ରୀପୟରେ।
ଚିତୁ ଚିନ୍ତା ପରିହର ଦେବୀ, କୁଜନିତ ରାଜୋଦ୍ୟାନେ ଭ୍ରମିଏ ସନ୍ଧ୍ୟାରେ, ସ୍ୱପ୍ନୀୟ ଆକାଶ ପରେ ବିଲୋକିବା ମଧୁଚନ୍ଦ୍ର ଦୟ।
ଦେଖ ଦେଖ ରାଜା, କି ଆନନ୍ଦେ ବୃକ୍ଷ ପରେ ବସି ସାମାନ୍ୟ ମର୍କଟି ସ୍ତନରୁ ପିଆ ସ୍ତନ୍ୟ ସନ୍ତାନକୁ ତାର। ଏଇ ଅନ୍ୟ ପାର୍ଶ୍ୱ ଦେଖ, ଚଞ୍ଚୁଭରା ଦାନା ନେଇ ଶାବକ ପାଇଁକି ନିଡ଼ମୁଖୀ ବିହଙ୍ଗ ମଣ୍ଟିରେ, ବାତ୍ସଲ୍ୟ ମମତା ଭରା ଲପନ ତାହାର, କିନ୍ତୁ ମୋ ହୃଦୟ ଶୂନ୍ୟତାରେ ଭରା, କାହା ପାଇଁ ଢାଳିବି ମୁଁ ମୋ ବାତ୍ସଲ୍ୟ ସ୍ନେହର ପିଉଷ।
ଅଭାଗିନୀ
ना महाराणी आम्भे तो निमित्त मात्र स्रष्टांग सृष्टि रे देखो प्रिया दूररु आसंती केही गैरिक वसन धारी जोगी की सन्यासी स्मर्श मुखे तेजो दीप्त कांति कि एही मुनिवर के कारणे आसंती एठावे हे जोगीस
प्रणाम चरणे
दीर्घ जीवी हो अवश्य आयुष्मती भव
हे मुनि श्रेष्ठ ही कारणे तब आगमन ए राजोद्यान मध्ये किवा अभिप्राय संशय फेड़ी नवारे कुहंतु अम्मंकु
सन्यासी मु भ्रम अछि बहुनग्रह बहुजन पद ए राज्य प्रवेश मात्रे शुणिले मो अवनी मंडले ख्यात ए राज्य सम्राट अति दयावंत पुणी धर्मपरायण किंतु ईप्सित संतान लागि सर्वदा चिंतित
सत्य जहा भासिले महर्षि अछि राज्य राजसिंहासन धन धन्य भरा अछि कुबेर संपद अति प्रिय प्रजागण मोर हेले कुल रक्षा पाई लोड़ा एकई संतान भाग्य देवी सुप्रसन्ना नुहंती आंभर से लागि काटुछि काल विषादरे सदा
महाराज मुनिवर अतिथि आंभर आपणार दुख सक कहिबार नुहे समय अतिथि सत्कार पाई करबाको हेबा आयोजन
प्रीत हेली मुहि तुम भक्ति भाव देखे करे आशीर्वाद अचिरे लभिब तुमे सुसंतान एक देइजीवि एक महामंत्र जे मंत्र प्रभावे कन्या एक लभिब अचिरे से तुमर तिनिकूल करिब उद्धार जस तार मोहि तले रहिथिब जुग जुगांतरे
धन्य हेलु अम्भे पाई तब दर्शन सिंसी देईगल शुद्धपूत गंगा जल तापित अंतरे बरसाई देईगल अबारित बारिधारा ए मनर शुष्क मरूपरे ऋणी करि देईगल ए दिन दुखीरे
पूर्ण कले मुनिवर मनर कामना मोर पूर्ण कले मुनिवर लभित बसु शिष लभित बसु भाषिष धन्य हेला प्राण मोर पूर्ण कले मुनिवर कोटि कोटि जन्म पाई
मात्र मो करणी नुहे किसी सब से ही सर्वमय कर्ता सृष्टि विश्वपति पतित पावन परात्पर से परमेश्वर सृष्टि स्थिति लयर कारण सर्वव्यापी सर्वशक्तिमान
चारी ऋषि मुछार तपसी बन चारी ऋषि मुछार तपसी नारायण नामे उड़ाए ध्वजा रूखा की पारा जाए दुखी दुख भक्त पाई झुरुछि जिए दुखी दुख हरुछि सिए पाई सुरुचि रे नवघन श्याम पुरुष उत्तम नवघन श्याम पुरुष उत्तम जनम धरिले अछि मजा वृथा चिंपा राजा हे
हे मुनि श्रेष्ठ पथ हरा अंध को देखाइले चला पथ तार आजन्म बधिरे आज सुनाइले मधुसरा गीति अथर्व सम मु पड़ी आशार तटरे आज निश्चय लंघेबी मु स्वप्नर पर्वत तेरे आसंतु तपस्वी आज ए अधीनर आतिथ्य ग्रहण करी मते धन्य करंत
परसबाई पल्लवित कुसुमित अम्भ राजदेन पुष्पित सौरभ नै जाई जुई कन्यर कदम्ब गोलाप सृजिछन्ति मृदुगन्ध ललित माधुरी सुगन्धित सौरभे देह मन प्राणमर हुए पुल्लवित बेपथुर सिंहरण जागे भरिदे अपूर्व उल्लास
जेमा आम राजवाटिकारे जाति जातिका फुल फुटिछि हेले तुम मुख पद्मटि जे सबु फुलठारु अधिक सुन्दर
जा तो बड़ ये
जेमा मणि तमे कहीं गे जेते उदास देखाउछ म ओ तम मन उपवन रे फुलरो केउं भर मधु चिनिबा को इशारा देछि बधे
फुल तो मधु संचय करथे भ्रमर पई हेले अजाचित भाबरे भ्रमर पाख ओकण केउं फुल जाई परे
एमिति भी हुए फुल दिने दिने भर को मत त्याचि दिए
हेले जेमा ए भर को जम्मा विश्वास नहीं आज ए फुलरु मधु जुमी जाई सरला परे काली से फुल पाख को उड़ी जीवा बिचारा ए फुलटी निरीमाखी खाली भानर स्मृति को धरी छावली पड़ी थी सिना
सेटा तो सृष्टि रा नियम भ्रमर पाई मधु संचय करबा फुलर धर्म आ भ्रमर ସେ ଫୁଲରୁ ମଧୁ ପି ତାକୁ ଭୁଲି ଯିବାଟା ଖୁବ ସ୍ୱାଭାବିକ
ହେଇଛି। ବୋଲ ମା, ଏ ମନୋହର ପୁଷ୍ପ ଉଦ୍ୟାନର ଶୋଭା ତୁମେ ବର୍ଦ୍ଧନ କରିଛ। ତୁମ ବିଣା ଚିଣା କଣ୍ଠରୁ ଆଜି ଗୋଟେ ଗୀତ ଶୁଣିବାକୁ ଭାରି ଇଚ୍ଛା ହେଉଛି।
ମା, ଆଜି ତୁମେ ଦୁହେଁ ଗାଇବ, ମୁଁ ଶୁଣିବି। କଣ ଗାଇବ ନା ନାହିଁ?
ମହାରାଜ ଅଶ୍ୱପତିଙ୍କର ଅଲିଆଳ କନ୍ୟାଙ୍କ ଆଦେଶ ଆମେ ଅମାନ୍ୟ କରିବୁ କେମିତି?
ହଉ ତେବେ ଗାଉଛି, ଶୁଣା।
ଅନେକ ବିଳମ୍ବ ହେଲାଣି, ଆଜି କଣ ଆଶ୍ରମକୁ ଯିବାନି?
ମୁନି ଆଶ୍ରମ ଯିବା ତୁମର ଦୈନନ୍ଦିନ କାମ, ଆମେ ବା ମନା କରିବୁ କେମିତି?
ସଖି ଦେଖ ତ, ଦୂରରୁ ଆସନ୍ତି କେହି।
ଆରେ ହଁ ତ,
ସୁଉଚ୍ଚ ଚେହେରା, ବଳିଷ୍ଠ ଗପୁ, ତେଜଦୀପ୍ତ କାନ୍ତି, ମନେ ହୁଏ କେହି କ୍ଷତ୍ରିୟ ତନୁଜ। ହେଲେ ମଳିନୟ ଅଙ୍ଗବାସ ଦେଖି ମନେ ଜାଗେ ଶଙ୍କା।
ଜାଣିନାହୁ ଆମେ, ଚିହ୍ନିନାହୁ ତାଙ୍କୁ? ଯକ୍ଷ ରକ୍ଷ ଅବା ମାଧାରୀ ଗନ୍ଧର୍ବ କିନ୍ନର ପଥହରା ହେଇଯିବା ଭ୍ରମୁଛନ୍ତି ଅରଣ୍ୟ ମଧ୍ୟରେ। ଚାଲ ଜେମା, ପୁଛିବା ତାହାଙ୍କୁ।
ନା ଚାଲ ଆଶ୍ରମରେ ଯାଇ ତାଙ୍କ ପରିଚୟ ପଚାରି ବୁଝିବା। ଯେ କେହି ବି ହୁଅ ତୁମେ ପୁରୁଷ ପୁଙ୍ଗବ, ତୁମରି ଦର୍ଶନ ମାତ୍ରେ ମନେ ମୋର ଜାଗି ଉଠେ ଅସଂଖ୍ୟ କାମନା। ପ୍ରୀତିଫୁଲ ପ୍ରସ୍ଫୁଟିତ ହୁଏ ମୋର ମନ ଉଦ୍ୟାନରେ, ତୁମକୁ ଲଭିବା ପାଇଁ କୋଟି ଜନ୍ମ ତପସ୍ୟା ମୁଁ କରିବି ନିଶ୍ଚୟ। ବିଜନୟେ ବନପଥ, ନିର୍ଜନୟେ ତରୁକୁଞ୍ଜ, ଶାନ୍ତ ସମୀରଣ, ଶପଥ କରୁଛି ଆଜି ସାକ୍ଷୀ ରଖି ଲକ୍ଷ୍ମୀନାରାୟଣ, ତୁମକୁ ମୁଁ ପତିପଦେ କରୁଛି ବରଣ।
କଣ ଭାବୁଛ କି ଜେମା?
ନା ନା କିଛି ନାହିଁ।
ତମର ସଖୀ ହେଇ ଆମେ କଣ ବୁଝିପାରୁନୁ ଭାବୁଛ? ଏ ତୁମେ ସେ ଅଜ୍ଞାତ ପୁରୁଷର ପ୍ରେମ ଡୋରିରେ ଛନ୍ଦି ହେଇଯାଇଛ।
ଯା, ଆଶ୍ରମ ନିକଟ ହେଲାଣି, ଚୁପ୍ କର ଏବେ।
ଦେଖ ଜେମା, ଆମେ କେହି ତାଙ୍କ ପରିଚୟ ପଚାରିବୁନି,
ମୁଁ ନିଜେ ପଚାରିବି। ତୁମେ ମାନେ ଏଇଠି ଥାଅ, ମୁଁ ପଚାରି ଆସେ।
ଏଇଟା ଜେମା ଫେରିଲେଣି। କୁହ ଜେମା, କିଏ ସେ ପୁରୁଷ?
ଶୁଣ ପରିଚୟ ତାଙ୍କ।
ଶୁଣ ସାକ୍ଷୀ ଗଣ ସୀ
ସବୁ ହରେଇ କଣ ତମରି ପ୍ରତୀକ୍ଷାରେ ଅଛନ୍ତି?
ଦେଖ, ଅନ୍ୟର ଦୁଃଖରେ ଦୁଃଖୀ ହେବା ତ ଦୂରର କଥା, ଉପହାସ କେମିତି କରୁଛ ଯେ?
ହେଲା ବାବା ହେଲା, ତାଙ୍କ ଦୁଃଖରେ ତୁମେ ଦୁଃଖୀ, ତମ ଦୁଃଖରେ ଆମେ ବି ସମ ଦୁଃଖୀ। ଚାଲ ତେବେ, ଉଆସରେ ମହାରାଜ ଆଉ ରାଣୀ ମା ତାଙ୍କ ନୟନ ତାରାକୁ ଏତେ ସମୟ ନ ଦେଖି ଦୁଃଖରେ ଭାଙ୍ଗି ପଡ଼ିବେଣି।
ରାଣୀ ରାଣୀ,
କି ହୋଇଛି ପ୍ରଭୁ? ଘଟିଛି କି ଅଘଟଣ କିଛି?
ଦେଖ ରାଣୀ, କି ଲେଖିଛି ଆଜ୍ଞା ପତ୍ରେ ହି ନମତି ଦୁଷ୍ଟ ଶଲ୍ୟ ପାଟଣା ନରେଶ, ଦୁଃସାହସ କରିଛି ସେ ପାମର ଧମ ପାପଚାରୀ ପାଷାଣ୍ଡ ବର୍ବର, ତା ସନ୍ତାନ ହେବ ପୁଣି ଜାମାତା ମୋହର କନ୍ୟା ମୋର ସୁକୁମାରୀ ଅତି ଅଲିଅଳି, ତା ରୂପକୁ ସରି ନୁହ ସ୍ୱର୍ଗ ବିମ୍ବା ଧରି, ଲକ୍ଷେ ରତି କମନୀୟ କାନ୍ତି ଭରା ତା ଲପନେ, ଲଭିବାକୁ ବଧୁ ରୂପେ ଲୋଡ଼ା ତାକୁ କୋଟି ଜନ୍ମର ତପସ୍ୟା।
ଭୋନାଥ, ସାବିତ୍ରୀର ବିବାହ ବୟସ ଉପନୀତ ପ୍ରାୟ, ତେଣୁ ହେ ରାଜନ, ପ୍ରେରଣ କରନ୍ତୁ ଦୂତେ ଉପଯୁକ୍ତ ଜାମାତା ସନ୍ଧାନେ। ଏଇ ଦେଖ, ଆସୁଅଛି ସାବିତ୍ରୀ ଏଠାକୁ।
ପିତା, ନୀରବ କେମ ପାଇଁ କୁହ ଜନନୀ ପିଅର?
ଏକେ ଦେଖେ ମୋର
ସାବିତ୍ରୀ, କନ୍ୟାରତ୍ନ ଗୃହେ ଥାଇ କେଉଁ ପିତା ଅବା କେଉଁ ମାତା କହ ରହିଛି ନିଶ୍ଚିନ୍ତେ? ସୁପାତ୍ରରେ ଦାନ କରି ଆମ୍ଭ କନ୍ୟାରତ୍ନ ଇଚ୍ଛା ଆମ୍ଭ ଲଭିବାକୁ ଜଗତରେ ଯଶ।
କିନ୍ତୁ କୋ ଜନନୀ। ମା, ଜାଣେ ମୁହେଁ ତୋ ଅନ୍ତର କଥା। ହେ ନାଥ, ସ୍ୱୟଂବର ସଭାୟକ କରି ଆୟୋଜନ, ଦେଶ ଦେଶାନ୍ତରୁ ନିମନ୍ତ୍ରଣ କରାଯାଉ ରାଜକୁମାରଙ୍କୁ, ସାବିତ୍ରୀ ନିର୍ଣ୍ଣୟ କରୁ ମନୋନୀତ ବର।
ଶୁଣନ୍ତୁ ହେ ଜନନୀ ପିଅର, ପ୍ରୟୋଜନ ନାହିଁ ଏବେ ସ୍ୱୟଂବର ସଭା, ଉପଯୁକ୍ତ ପତି ମୁହିଁ କରିଛି ବରଣ।
ସାବିତ୍ରୀ,
ଦେଲେ ପଛେ ଦିଅ ଦଣ୍ଡ, ଅଟେ ସତ୍ୟ ଭାରତୀ ମୋହର।
ସାବିତ୍ରୀ, କିଏ ସେହି ବୀର, କିଏ ସେ ନରେଶ, କାହାର ସେ ପୌତ୍ର, କାହାର ତନୟ, କେଉଁଠାରେ ରାଜ୍ୟ ତାଙ୍କ, କେଉଁଠି ନିଳୟ?
ଅବନ୍ତୀ ନଗରେ ଘର, ସତ୍ୟବାନ ନାମ, ଅତି ଧର୍ମପରାୟଣ ମହାରାଜ ଦ୍ୱିମତ ସେନାଙ୍କ ସେ ଏକୋଇ ନନ୍ଦନ।
ନାରାୟଣ ନାରାୟଣ ନାରାୟଣ।
ପ୍ରଣାମ ଘେଣା କରନ୍ତୁ ଦେବର୍ଷି ନାରଦ।
ନାରାୟଣ
ପ୍ରଣାମ ଚରଣେ ତବ ଏଦିନ ଦାସୀର,
ନମେ ଶ୍ରୀପୟରେ ତବ
ଅହ ସୁଲକ୍ଷଣୀ ଭବ।
ଆସନ୍ତୁ ଦେବର୍ଷି, ଆସନ ଗ୍ରହଣ କରନ୍ତୁ। କି କାରଣେ ବିଜେ କଲେ ଘାଗରା ନଗ୍ରରେ, ସଂଶୟ ଫେଡ଼ିଣ ପ୍ରଭୁ ପ୍ରକାଶ ସତ୍ୱର।
ନାରାୟଣ କହୁଛି ଶୁଣ ରାଜନ, ମନ ଜାନେ ଯାଉଥିଲି, କହୁଛି କହୁଛି ଶୁଣ ରାଜନ ମନ ଜାନେ ଯାଉଥିଲି ସତ୍ୟବାନ ନାମ ଶୁଣି ଏଠି ଆସି ପହଞ୍ଚିଲି ଏଠି ଆସି ପହଞ୍ଚିଲି ମନ ଜାନ କରି ଆରୋହଣ ଅନନ୍ତ ଏ ନଭମଣ୍ଡଳରେ ଭ୍ରମୁଥିଲି ମୁହିଁ ସାବିତ୍ରୀ ମୁଖୁ ଶ୍ରବଣ ମାତ୍ର କି ସତ୍ୟବାନ ନାମ ଆସିଅଛି ଦେବାକୁ ମୁଁ ଗୋପନ ସନ୍ଦେଶ
କୁହନ୍ତୁ କୁହନ୍ତୁ ଦେବସି
ଧୈର୍ଯ୍ୟ ଧରି ଶୁଣ ତେବେ କହୁଅଛି ଯାହା ଅଳ୍ପାୟୁ ସେ ସତ୍ୟବାନ ହରାଇବେ ତାଙ୍କ ପ୍ରାଣ ଅଳ୍ପାୟୁ ସେ ସତ୍ୟବାନ ହରାଇବେ ତାଙ୍କ ପ୍ରାଣ ତେଣୁ ଗୋରାଜ ନନ୍ଦିନୀ ତାଙ୍କୁ ତୁମ୍ଭେ ଯାଅ ଭୁଲି କହୁଛି ଶୁଣ ରାଜନ ମନ ଜାନେ ଯାଉଥିଲି ତେଣୁ ଗୋରାଜ ନନ୍ଦିନୀ ସତ୍ୟବାନ ନାମ ଗୋଟିଏ ପରିହର ମନୁ ତାଙ୍କ ବିନା ଅନକାରେ ବରିନିୟ ତୁମ୍ଭେ
ହେ ଦେବର୍ଷି ତୁମେ ତ ତ୍ରିକାଳଦର୍ଶୀ କାୟ ମନ ବାକି ବରିଛି ମୁଁ ସତ୍ୟବାନେ ମମ ପତି ରୂପେ ଆନକାରେ ପତି ରୂପେ ବରିବି କିପରି ଆଶୀର୍ବାଦ କରନ୍ତୁ ଦେବସୀ ପାରି ହେବା ପାଇଁ ପରୀକ୍ଷାର ଏ ମହାସମୁଦ୍ର
ଧନ୍ୟ ଧନ୍ୟ ତୁ ସାବିତ୍ରୀ ଧନ୍ୟ ତୋର ନିଷ୍ଠା ଆଉ ଧନ୍ୟ ତୋର ପତିବ୍ରତାପଣ ଯେତେ କାଳ ଚନ୍ଦ୍ର ସୂର୍ଯ୍ୟ ହେବେ ଆତଜାତ ଏହି ନିଷ୍ଠା ତୋର ଘୋଷିବ ଏ ସାରା ଜଗତ ମହାରାଜ ଶୁଭ କାର୍ଯ୍ୟ ନ କରି ବିଳମ୍ବ ବିବାହର ଆୟୋଜନ କରନ୍ତୁ ତୁରିତ ନାରାୟଣ ନାରାୟଣ ନାରାୟଣ
ଦେବର୍ଷୀ ଯେ ହେଲେ ଅନ୍ତର୍ହିତ
ହେଉ ପଛେ ସତ୍ୟ ଏହି ଦେବର୍ଷୀ ବଚନ ଆଗାମୀ ଶୁକ୍ଳ ପକ୍ଷେ ବିବାହ କାର୍ଯ୍ୟ କରିବି ମୁଁ ନିଶ୍ଚେ ସମାପନ
ସରସ୍ରବା ଦାମୋଦର ହୃଷି କେଶ କେଶବ ମାଧବ ଶୋଭୁ ହେ ରାଜୀବ ଲୋଚନ ଉପେନ୍ଦ୍ର ଇନ୍ଦ୍ରା ବରଜ ମଦନ ମୋହନ ଦିନ ଜନ ଦୁଃଖ ହାରି ନିକୁଞ୍ଜ ବିହାରୀ ପ୍ରଭୁ ବେଣୁଧର ଏ ଦାସୀକୁ ଦୟା କର ପ୍ରଭୁ ଜ୍ୟେଷ୍ଠ ମାସ ଅମାବାସ୍ୟ ହୁଏ ଯେତେ ନିକଟ ନିକଟ ମନେ ମୋର ଜାଗି ଉଠି ଶଙ୍କା କୁଳୁକୁଳୁ ନିନାଦିନି ଶୀତଳ ତଟିନି ନୀର ଶତଗୁଣେ ତାପିତ କରୁଛି ମୋର ତନୁବହ୍ଲରୀକୁ କୋକିଳର କୁହୁଧ୍ୱନି ଶ୍ରୁତିରେ ଶୁଭୁଛି ଆଜି ବଜ୍ରଘୋଷ ପ୍ରାୟ ବନ ପୁଷ୍ପ ସୁଗନ୍ଧ ଓ ମଧୁପ ଗୁଞ୍ଜନ ମନ ତଳେ ଆଣେ ନାହିଁ ଭାବାନ୍ତର ଆଜି ପ୍ରାଣାଧିକ ସ୍ୱାମୀଙ୍କର ମୃତ୍ୟୁର ଦିବସ ହୁଏ ଯେତେ ନିକଟୁ ନିକଟ ମନ ତଳେ ବିକ୍ଷୁବ୍ଧ ଅନ୍ତରେ ମୋର ସୃଷ୍ଟି ହୁଏ ଆଶଙ୍କାର ଅଦୃଷ୍ଟ କୁହୁଡ଼ି
ଏଇ ତ ସେ ଆସୁଛନ୍ତି ନିକଟକୁ ମୋର
ଦେବୀ ଏକାକିନି ବସି ମଗ୍ନ ତୁମେ କି ଚିନ୍ତାରେ ତୁମେ ମୋର ମନ ପ୍ରାଣ ହୃଦୟ ସିଂହାସନର ଏକମାତ୍ର ଦେବୀ ତୁମ ବିନା କିଛି ମୋତେ ନ ଲାଗି ଭଲ
ଚମ୍ପା ବରଣୀ ମୋ ମନ ମୋହିନୀ ଚମ୍ପା ବରଣୀ ମୋ ମନ ମୋହିନୀ ତୁମ ବିନା କିଛି
ଭଲ ଲାଗେନି, ତୁମ ବିନା କିଛି ଭଲ ଲାଗେନି, ଚମ୍ପା ବରଣୀ ମୋ ମନ ମୋହିନି। ଆଗୋନିରି ମାଖି ଅନୁପମା, ତୁମେ ଅଟ ମୋର ପ୍ରିୟତମା, ଆଗୋନିରି ମାଖି ଅନୁପମା, ତୁମେ ଅଟ ମୋର ପ୍ରିୟତମା, ପୃଷତନୁ ମୋ ସାରସ ଗମନି, ପୃଷତନୁ ମୋ ସାରସ ଗମନି, ପ୍ରିୟା ତୁମେ ଗୋ କୋକିଳ ବଚନି, ପ୍ରିୟା ତୁମେ ଗୋ କୋକିଳ ବଚନି, ଚମ୍ପା ବରଣୀ ମୋ ମନ ମୋହିନି।
ଏଇ ଦେଖ ସାବିତ୍ରୀ, ବସନ୍ତରେ ପଲ୍ଲବିତ କୁସୁମିତ ଏଇ ଉପବନ, ତୁମ ବିହରଣ ଲାଗି ଅଟେ ଉପଯୁକ୍ତ, ପ୍ରତି ତରୁ ପ୍ରତି ଲତା କୁଞ୍ଜେ କୋରକିତ ପୁଷ୍ପିତ କୁସୁମ, ପକ୍ଷୀମାନେ ଗାଉଛନ୍ତି ପ୍ରଣୟ ଗୀତିକା, ଆହ କି ମଧୁର ସ୍ୱର, କି ଆମୋଦମୟ ଏ ପୁଷ୍ପର ମହକ, ମନ ପ୍ରାଣ ହୁଏ ପୁଲକିତ।
ପ୍ରିୟ ଦେଖ ପ୍ରିୟ, ନିରୀହ ଏ ପକ୍ଷୀ ଶାବକକୁ
ଆହା ପିନ୍ଧେ ନାହିଁ ପ୍ରାଣ,
କିଏ ନେଲା ପ୍ରାଣ ତର, କେବେ ଥିଲା ତାକୁ।
ପ୍ରିୟେ ଜାତସ୍ୟ ହି ଧ୍ରୁବ ମୃତ୍ୟୁ ବିଧିର ବିଧାନ, କିଏ ରଧିବ ତାକୁ। ସାମାନ୍ୟ ପକ୍ଷୀ ଶାବକ ମୃତ୍ୟୁରେ ତୁମେ ଏତେ ବ୍ୟଥିତ କି ପାଇଁ।
ଏ ନା ନା ସେ କିଛି ନାହିଁ।
ଦେବୀ ଦିଅଗ ମେଲାଣି, କାଷ୍ଟ ପାଇ ଯିବି ମୁହିଁ ଅରଣ୍ୟ ମଧ୍ୟକୁ।
ନା ପ୍ରିୟତମ, ନ ଛାଡ଼ିବି ଆଜି ଦୂର ଅରଣ୍ୟ ମଧ୍ୟକୁ।
କ୍ଷତ୍ରିୟ ସନ୍ତାନ ମୁହିଁ ବାହୁରେ ମୋ ସତସିଂହ ବଳ, କ୍ଷତ୍ରିୟ ତନୟା ତୁମେ ବୀରର ବନିତ, ବୀର ଗୃହେ କୁଳବଧୂ ହୋଇଛ ବୀରର, ତୁମ ଧମନୀରେ ମଧ୍ୟ ପ୍ରବାହିତ କ୍ଷତ୍ରିୟ ରୁଧିର, ତଥାପି ବରଜି ନାହଁ ମନରୁ ଭୀରୁତା,
ନୁହେଁ ଭୀରୁ ଅଶ୍ୱପତି ସୂତା, ତଥାପି କାହିଁକି ମନେ ଜାଗେ ମୋ ସନ୍ତ୍ରାସ, ଆକୁଳ ଅନ୍ତରେ ମୁହିଁ ଦେଉଛି ବିଦାୟ, ତୁମ ଫେରିବା ପଥକୁ ଚାହିଁଥିବି ବସି।
ଦୂତଗଣ
ପ୍ରଭୁ,
ଚିତ୍ରଗୁପ୍ତ କରିଛି ଗଣନା, ଅବନ୍ତୀ ନରେଶ ସେଇ ସତ୍ୟବାନ, ଯାହାର ମୃତ୍ୟୁକାଳ ଆଜି ଉପସ୍ଥିତ।
ଜନ୍ତୁପତି କରନ୍ତୁ ଆଦେଶ, କି କରିବେ ଯମଦୂତେ ଆଜି।
ଶୁଣ ଦୂତଗଣେ ଜନ୍ତୁପତି ଆଜ୍ଞା, ନିବିଡ଼ ଅରଣ୍ୟ ଆଜି ସତ୍ୟବାନ ତେଜିବ ପରାଣ, ଯାଅ ଯାଅ ଘେନି ଦଳ ବଳ, ଘେଣି ଆସ ସତ୍ୟବାନ ପ୍ରାଣ।
ଯଥା ଆଜ୍ଞା ପ୍ରଭୁ।
ସାବିତ୍ରୀ ଆଜ କିମ୍ପା ଅସ୍ଥିର ହୁଅ ମନ, କମ୍ପି ଉଠେ ବାମ ବାହୁ ବାମ ନେତ୍ର ବାମ ଜାନୁ ସହ ଅହେତୁକ ଚିନ୍ତା ଅଜଣା ଆଶଙ୍କା ନେଇ ଥରି ଉଠେ ଛାତି ମନ ତଳେ କୋହ ଉଠେ ପ୍ରାଣ କାନ୍ଦେ କୁରରି ସଦୃଶ ଏଇ ଦେଖ ସାବିତ୍ରୀ ଅଶୁଭ ଶକୁନ ମାନ ଦେଖେ ଚଉଦିକେ ବୃକ୍ଷ ପରୁ ଶୁଭୁ ଅଛି ଉଲ୍ଲୁକର ଧ୍ୱନି ବୁଝି ନ ପାର ହି କିଛି ଏହାର କାରଣ
ଓ ଜ୍ୟେଷ୍ଠ ମାସ ଅମାବାସ୍ୟା ଆଜି ମୋ ପାଇଁ କି ମହା ପରୀକ୍ଷାର ଦିନ ଦେବର୍ଷିଙ୍କ ବାକ୍ୟ ମନେ ହୋଇ ଧ୍ୱନିତ ଆଜି ମୋର ପ୍ରାଣପ୍ରିୟ ପତିଙ୍କର ଜୀବନର ଅନ୍ତିମ ଦିବସ ଜନ୍ତୁ ପତି ଘେନିଯିବେ ପତିଙ୍କର ପ୍ରାଣ ଅବଳା ଦୁର୍ବଳା ମୁହିଁ କିପରି କରିବି ଆନ ସେହି ମହାବାକ୍ୟ ପ୍ରଭୁ ନାରାୟଣ ତୁମ୍ଭେ ଏକା ସାହା ଅଧୀନର
କି ଚିନ୍ତାରେ ବୁଡ଼ିଗଲ କୁହ ଗ ସାବିତ୍ରୀ ମୋର ଏତେ ପ୍ରଶ୍ନ ଶୁଣି ନୀରବ କିମ୍ପାଇ ତୁମେ
ପ୍ରିୟତମ ଆଜି ତୁମ୍ଭେ ଯାଉଛ କି ଅରଣ୍ୟ ମଧ୍ୟକୁ ଶୁଷ୍କ କାଷ୍ଠ ପାଇଁ
ହଁ ସଖୀ
ଯିବ ଯଦି ତୁମ୍ଭେ ସେହି ନିବିଡ଼ ଅରଣ୍ୟ ମୋତେ ମଧ୍ୟ ନେଇଯାଅ ସଙ୍ଗେ
ହସାଇଲ ଆଜ ତୁମେ ଅଶ୍ୱପତି ସୂତା ଅତି ଅଲିଅଳ ତୁମେ ରାଜଚିମା କଣ୍ଟକ ଘେରା ଅରଣ୍ୟ ଭ୍ରମିବ କିପରି ତୁମର ସେ ଶିରିଷ କୋମଳ ପାଦେ କଣ୍ଟକ ଆଘାତ ଦେବ ବହୁ କଷ୍ଟ ଅନ୍ନ ଜଳ ନକରିଣ ସ୍ପର୍ଶ କରିଅଛ ବ୍ରତ ଉପବାସ ତେଣୁ ହେ ମୋର ପ୍ରିୟତମା ମାନବ ବଚନ ନିବିଡ଼ ଅରଣ୍ୟ ଯିବା ନୁହଁ ଉଚିତ
ନ ମାନିବ ମନା ଆଜି ଏହି ଦିନ ଦାସୀ ଜନନୀ ପିଓର ପାସ ଆଣିଛି ମେଲାଣି ଯିବାକୁ ମୁଁ ମନେ ଯୋଡ଼ ହସ୍ତେ କରୁଛି ମିନତି ନେଇ ଚାଲ ସଙ୍ଗେ
ନିଷ୍ପତ୍ତିରେ ଯଦି ତୁମେ ଅଚଳ ଅଟଳ ଚାଲ ତେବେ ନ କରିବି ମନା କଣ୍ଟା ଝଣ୍ଟା ଅରମା ଅରଣ୍ୟ ଅସୁମାରି ପାଇବ ଯାତନା ସାବିତ୍ରୀ ବସ ତୁମେ ଏହି ବୃକ୍ଷ ମୂଳେ ବୃକ୍ଷ କରି ଆରୋହଣ କରିବି ମୁଁ କାଷ୍ଠ ହରଣ ସାବିତ୍ରୀ
ସ୍ୱାମୀ
ସାବିତ୍ରୀ ସାବିତ୍ରୀ ଦଶ ଦିଗ ମୋତେ କିମ୍ପା ଦିଶୁଛି ଅନ୍ଧାର କୁରାଳ ଚକ୍ର ପରାଇ ମଥା ହୁଏ ଭ୍ରମ
ମୋ ପରେ ରଖି ମସ୍ତକ ତୁମର କର ହେ ବିଶ୍ରାମ ହେ ନାରାୟଣ ଅଗତିର ଗତି ଏବିପଦ କର ହେ ଉଦ୍ଧାର ସ୍ୱାମୀ
ଯନ୍ତ୍ରଣା ସାବିତ୍ରୀ
ସ୍ୱାମୀ
ସାବିତ୍ରୀ
ହେ ପ୍ରଭୁ
ହେ ନାରାୟଣ
ହେ ସ୍ୱାମୀ
ହେ ନାରାୟଣ
ସ୍ୱାମୀ
ହେ ନାରାୟଣ
ସ୍ୱାମୀ ନୀରବ ନିଷ୍ପନ୍ଦ ମୋର ପତିଙ୍କ ଶରୀର ଚେତନା ବିହୀନ ହୋଇ ପଡ଼ିଛନ୍ତି ଶୋଇ ସେମାନେ କିଳି କିଳା ରଡି କରି ଆସନ୍ତି ଏଠାବେ
ରେ ନିର୍ଲଜ ଦୂତେ ଜନ୍ତୁପତି ଦୂତ ହୋଇ ପ୍ରାଣ ଭୟ ଆସିଲ ପଳାଇ ସାର ଏକ ନାରୀ ହସ୍ତେ ହେଲ ପରାଜିତ ବାହୁଡ଼ି ଆସିଲ ତୁମେ ସମନାଳୟ ତା ପୂର୍ବରୁ ଝାସ ଦେଇ କରାଳ ଅଗ୍ନିରେ ଆତ୍ମହୁତି ଦେବ ନାହିଁ କିମ୍ପା କଳଙ୍କ କାଳୀମା ଆଜି ପ୍ରଲେପିର ଜନ୍ତୁପତି ମୁଖେ
ଦୂର ହୁଅ ଏବେ ସମ୍ମୁଖ ମୋହର ରେ ପାମର ଦୂରାଚାର ଚତୁପତି ଦୂତ ହୋଇ ତୁମେ ଆଜି ଭୟ ହୁଅ ଥର ହର ଚତୁପତି ଆଜ୍ଞା ଅବଜ୍ଞା କରିଲ ଅବଳା ନିକଟ ମୁଣ୍ଡ ନୁଆଇଲ ଚତୁପତି ଆଜ୍ଞା ଅବଜ୍ଞା କରିଲ ଅବଳା ନିକଟ ମୁଣ୍ଡ ନୁଆଇଲ ସମନ ଆଳୟେ ପେଶିବି ତୁମକୁ ସମନ ଆଳୟେ ପେଶିବି ତୁମକୁ ଏହି ତୁମ ପୁରସ୍କାର ଦୂର ହୁଅ ଏବେ ସମୁଖ ମୋର କୃପା ମୋର ଦୂରାଚାର
କୋପ ପରିହର ପ୍ରଭୁ ଛାର କେବେ ନୁହେଁ ସେଇ ନାରୀ ସତୀ ସାଧ୍ୱୀ ପତିବ୍ରତା ସିଏ ଯକ୍ଷଣେ ସବ ଲାଭ ଆଶା ନେଇ ହେଲୁ ଅଗ୍ରସର ପ୍ରଚଣ୍ଡ ଅନଳ ସମ ଜଳିଲା ତା ସର୍ବଙ୍ଗ ଶରୀର ସତୀ ଅଙ୍ଗ ତେଜ ରାଶି ନ ପାରିଲୁ ସହି ତେଣୁ ପିଣ୍ଡେ ପ୍ରାଣ ରଖି ଆସିଲୁ ପଳାଇ
ସତୀ
ଜନ୍ତୁପତି ମୁହିଁ ମରଣ ଦେବତା ଜାଣେ ନା ମୁଁ କିଏ ସତୀ ପତିବ୍ରତା ଜନ୍ତୁପତି ମୁହିଁ ମରଣ ଦେବତା ଜାଣେ ନା ମୁଁ କିଏ ସତୀ ପତିବ୍ରତା ମୋ କଥା ଅନ୍ୟଥା ହୋଇଛି କି କେବେ ମୋ କଥା ଅନ୍ୟଥା ହୋଇଛି କି କେବେ ଏହା ମୋର ଧ୍ରୁବ ଗୀର ଦୂର ହୁଅ ଏବେ ସମ୍ମୁଖ ମୋହର କୃପା ମୋର ଦୂରାଚାର
ହେ ଧର୍ମ ରାଜ ଉପହାସ ଯୋଗ୍ୟା ନାରୀ ନୁହେଁ ସେ ଅବଳା ଲାଗେ ଯଥା ସେଇ ନାରୀ ସାପଗ୍ରସ୍ତ ଦେବୀ
ସାରେ ଏକ ମର୍ତ୍ତର ମାନବୀ ଜ୍ଞାନ୍ତ ହୋଇନାହିଁ ସେ ଜନ୍ତୁପତି ଶକ୍ତି ଏତେ ଅସ୍ପର୍ଦ୍ଧ ଅପମାନ ଦେଇ ଫେରାଇଲା ଦୂତଗଣେ ମୋର ଜୀବି ଦ୍ୱାରା ମିଳିତା ସମିତି ଦେଖିବି ଦେଖିବି ସେ ଦେବୀ ନା ମାନବୀ ଜନ୍ତୁପତି ନାମ କରିବି ସାର୍ଥକ
ଏ ମତ୍ୟ ମଣ୍ଡଳେ ଦେହ ବହିଥିଲେ ମାନବ ପଢ଼ଇ ମୃତ୍ୟୁର କବଳେ ଏ ମତ୍ୟ ମଣ୍ଡଳେ ଦେହ ବହିଥିଲେ ମାନବ ପଢ଼ଇ ମୃତ୍ୟୁର କବଳେ କେ ରକ୍ଷା କରିବ ସତ୍ୟବାନ ପ୍ରାଣ କେ ରକ୍ଷା କରିବ ସତ୍ୟବାନ ପ୍ରାଣ ମୋ ହାତ ନାହିଁ ନିସ୍ତାର ଦୂର ହୁଅ ଏବେ ସମୁଖ ମୋର ରେ ପା ମୋର ଦୂରାଚାର
ଉପଯୁକ୍ତ ଶିକ୍ଷା ତାକୁ ନ ଦେବା ପର୍ଯ୍ୟନ୍ତ ମନ ମୋର ହେବ ନାହିଁ ସ୍ଥିର ଯାଅ ଯାଅ ତୁମ୍ଭେ ସମ୍ମୁଖ ମୋର ଅବିଳମ୍ବେ ଯିବି ସେହି ନିବିଡ଼ ଅରଣ୍ୟ
ଦୂରେ ରକ୍ତ ଜବାସମ ନୟନ ଯୁଗଳ ରାଜଯୋଗ୍ୟ ପରିଧେୟ ମଥାରେ ମୁକୁଟ ହସ୍ତରେ କମ୍ପିତ ଗଦା ଓ ଏଇ ତେବେ ସ୍ୱୟଂ ଧର୍ମରାଜ ସୂର୍ଯ୍ୟଙ୍କ କୁମାର ଦକ୍ଷ ହସ୍ତେ ଧରିଛନ୍ତି ଧର୍ମଦଣ୍ଡ ଗୋଟି ସ୍କନ୍ଦେ ପଡ଼ିଅଛି ବାଇଶ ମହଣ ଚର୍ମର ଦୌଡ଼ି ସାଥେ ବାରବିଶା ଲୌହର ସାଙ୍କୁଳି ମହିଷ ପୃଷ୍ଠରେ ବସି ଆସୁଛନ୍ତି ସମନ ମନ୍ଦିର
କିଏ ହି ନାରୀ ସତ୍ୟ ଯାହା ବନିଥିଲେ ଦୂତ ଗଣେ ମୋର ଶରୀରରୁ ଝରୁଅଛି ପ୍ରଚଣ୍ଡ ଅନଳ ତେଜ ଘାତେ ଉଚ୍ଚୁଳ ଏଇ ଅରଣ୍ୟ ଅନ୍ଧାର ଏ କଣ ସତେ ଜେନେ ବାଳ ଭାନୁ ଆସୁଛନ୍ତି ଉଇଁ ଘୁଞ୍ଚି ଯାଉଅଛି ଅମାବାସ୍ୟା ନିରନ୍ଧ ଅନ୍ଧାର ମୃତ ପିଣ୍ଡ ଜାନ ଉପରେ ରଖି ବସିଛନ୍ତି ନିଶ୍ଚିନ୍ତ ମନରେ ଯାଏ ମିଳେ ତା ସମୀପ
ଇଏ ତୁ ଅବଳା ବନେ ବସିଛୁ ଏକାକି
ଅଶୋପତି ସୂତା ମୋହି ନାମ ମୋ ସାବିତ୍ରୀ
ମୃତ ପ୍ରାୟ ଦିଶୁଛି ଏ ପୁରୁଷ ଲପନ ବସିଛୁ କି ପାଇଁ ସ୍ୱାମୀ ମୃତ ଦେହ ଧରି
ସ୍ୱାମୀ ବିନା ଅନ୍ୟ ଗତି ନାହିଁ ତମ
ମୁହିଁ ଅଟେ ଯମ ରାଜ ସୂର୍ଯ୍ୟଙ୍କ ନନ୍ଦନ
ରହିଲା
हेलि आजि मुई भक्ति देखि तोर
भक्ति छोड़ा किछि नाही मोर
सुलक्षणी भाग्यवती हेबु तु संसार रे
उपवास कर नाही आजि राशि रे
ना करु नाही उपवास तुति तुष्ट मुई भक्ति रे तोहर करे आशीर्वाद जगत रे लभिबु शिक्षा सुलक्षणी भाग्यवती हेबु तु संसार एक डेली बर कलि आशीर्वाद तथापि किंपाई तुम आसुअस पश्चात मोर पति प्राण बिना जहां बर चाहिबो मोठारे अचिरे अर्पिबि आजि ताहा मु तुमको फेरी जाई प्रेत कर्म कर पति कर
हे धर्मराज
सुण मो वचन हे धर्म
দীর্ঘ জীবি তুই আয়ু তোর অছি বহু দিন কেমন্তে করিবি কো অনীতি ব্যবহার যাও ফেরি যাও
দেব বর যদি চাহছ দেবাকু চক্ষু দান কর দেবে দৃষ্টি শক্তিহীন মোর শাশু শ্বশুরঙ্কু
তথাস্তু জেবর মাগিলু মতে দেলি অকাতরে পুনর্বার করুছু পশ্চাতে ভাবন সত্যবান প্রাণ বিনা আন যেউ বর মাগিবু তু আনন্দরে করিবি প্রদান
হে জন্তুরাণ পিতা মোর অশ্বপতি খাঘরা সম্রাট এক শত পত্নী থাই অপুত্রিক অছন্তি অবধি সহে পুত্র লাভ পাই কর হে সুদয়া
কথাস্তু
স্বর্গপুর হেলানি নিকট আউ দণ্ডে বিলম্ব ঘটিলে পতি প্রাণ বিনা মতে ফেরিবাকু হেব দণ্ডে রুহ দণ্ডে রুহ হে প্রভ ধরি তব পাদ পদ্ম দুই করছি মিনতি আজি দয়া কর এই বনচারিণীকু
পতি প্রাণ বিনা যদি চাহন না কিছি মাগি হেন মতে এই শেষ বর দেবী তুষ্ট হই ভক্তিভাবে তোর
দেব যদি দিও বর आहे जंतुपति सतपुत्र लाभ हो मोर ही स्वामी औरसु दीर्घ जीवन लभंत से सर्व कुमार
तथास्तु।
हे धर्मराज सूर्यंक तनय तुमे परा निजे अट धर्म अवतार असंगत कार्य किंबा करूअछ तुम्हे
एकी कथा प्रभु कहछ लागे आश्चर्य
धन्य धन्य तु सावित्री अटु तु ही महासती जगत तु धन्या समन वाक्य को कलु अन्यथा धरारे मिथ्या कलु विधिर नियम तो पति प्राण तो निष्ठार कहानी घोषिब जगत सारा थीबा जाए सूर्य चंद्र एई धरा दामी जंतुपति पराजित तोहरिया गरी फेराई दे जाउची सत्यवान प्राण दीर्घजीवी होई भोग कर अवंती नगर।